ହ୍ୟାଲୋ, ମୁଁ ମମା ମିଶ୍ର କହୁଛି ଅବନ୍ତୀ ବିହାରରୁ। ଆମର ଏଠି ବେଞ୍ଚ ତରଫରୁ ଯାହା ବି ସୁବିଧା ସୁଯୋଗ ବା ଦିଆଯାଉଛି ଆମେ ଠିକସେ ପାଇପାରୁ ନାହୁଁ। ଯାହାହେଲେ ବି ଯେପରିକି ମଇଳା ଟାଙ୍କି ହଉ କି ବା ଡ୍ରେନ୍ ସମସ୍ୟା ହଉ, ପାଣି ସମସ୍ୟା ହଉ, ସେହିପରି ଡ୍ରେନ୍ ସମସ୍ୟା କ'ଣ, ଡ୍ରେନ୍ ବି ଆମର ଠିକସେ ନାହିଁ ବା ଡ୍ରେନ୍ ଥିଲେ ବି ଖୋଲା ଥିଲେ ବି ଅସୁବିଧା, ବନ୍ଦ ରହିଲେ ବି ଅସୁବିଧା। ବନ୍ଦ ରହିବା ଦ୍ୱାରା କ'ଣ, ଅଳିଆ ଜମା ହେଇଗଲେ ସଫା ହେଇପାରିବନି, ଖୋଲା ରହିବା ଦ୍ୱାରା ମଶା ମାଛି ଏମିତି ହେଇକି ବିଭିନ୍ନ ରୋଗ ହେଇପାରିବ। ଯଦି ପାଣି ସମସ୍ୟା ବି ରହୁଛି, ପାଣି ଯଦି ଠିକ ସମୟରେ ସଫିସିଏଣ୍ଟ ଆଣିକି ରଖିବ, କାମ କରିବା ଲୋକ ବି ରହିପାରିବେନି ସକାଳୁ 7ଟା ସମୟରେ, ଆଉ ଏପରିକି ବହୁତ ପ୍ରକାର ଅସୁବିଧା ରହୁଛି। ଯାହାକି କରିବି ଯଦି ଏତିକି ଉପକୃତ ହବୁ।